ओम शांति। 9/1/2025 आजिर साकार महावाक्य बाबा कहिसेंति मीठे बच्चे विकर्मर दंडरु मुक्ति पाइबा पई तुमको पुरुषार्थ करबाकु हेबो। एही अंतिम जन्म रे सबु हिसाब किताब चुक्त करी पवित्र हेबाकु पड़िबो। प्रश्न हेउछि, धोखाबाज माया तुमर केउ प्रतिज्ञा को भांगिबा पई चेष्टा करूछि? उत्तर हेउछि, तुमे मैंने प्रतिज्ञा करिछ कोनोसी भी देहधारी सहित मन लगाइबु नाही। आत्मा कहुछि मु एकमात्र बाबांकु ही मने पकाइबी, निजर देह को मध्य मने पकाइबी नाही। बाबा आसी देह सहित सबुर सन्यास कराउछंती, किंतु माया ही प्रतिज्ञा को भंग कराइ देउछि। देह प्रति आकर्षण आसी जाउछि। जेउ माने प्रतिज्ञा भंग करिथांती सेमानंकु बहुत दंड भोग करिबाकु पड़िथाय। गीत होउछि, तुम्ही हो माता पिता तुम्ही हो। ओम शांति। सर्वोच्च भगवान कर महिमा मध्य करिछंती एवं ग्लानी मध्य करिछंती। वर्तमान सर्वोच्च पिता निजे आसी परिचय देउछंती। पुणी जेतेबेले रावण राज्य आरंभ होउछि सेतेबेले निजर महानता मध्य देखाउछंती। भक्ति मार्गरे भक्ति रही राज्य चालुछि, सेथिपै रावण राज्य कहा जाउछि। ताहा राम राज्य, एहा रावण राज्य। राम एवं रावण रही तुलना करा जाय थाए। बाकी देहधारी राम तो त्रेता युगर राजा थिले, तांको पै एक कथा कहा जाउ नाही। रावण अधा कल्पर राजा अटे, एपरी नुहे जे राम मध्य अधा कल्पर राजा हेउछंती ना। ए सबु विस्तार रे बुझिबार कथा, बाकी एक कथा बुझिबा तो बहुत सहज। आमे समस्ते भाई भाई अटु, आम समस्तंकर पिता एकमात्र निराकार अटंती। बाबा जानिछंती वर्तमान मोर समस्त संतान रावणर जेल रे अछंती, काम चितारे जली समस्ते कला होई जाइछंती। ए कथा बाबा जानिछंती, आत्मारे ही समस्त ज्ञान रहिछि ना। एहा मध्यरु सबुठारु अधिक महत्व देबाकु हुए आत्मा ओ परमात्मा को जानिबा। एते छोट आत्मारे केते पाठ निर्धार्य होई रहिछि, जेउ पाठ आत्मा करि चालिछि। देह अभिमान रे आसी पाठ बजाइले स्वधर्म को भूली जाउछंती, सेति पई एहा बाबा आसी आत्मअभिमानी कराउछंती। काहि किना आत्मा ही स्वयं कहुछि जे मु पवित्र हेबी, तेणु बाबा कहुछंती मते मने पकाओ। आत्मा डाकुचि, हे परम पिता, हे पतित पावन। आमे आत्मा माने पतित होई जाउछु, तेणु एही धरापृष्ठ को आसी आमकु पवित्र कर। संस्कार तो सबु आत्मारे रहिछि ना। आत्मा सीधासळक कहुचि जे मु पतित होई जाइछि। विकारी आत्मा को ही पतित बोली कहा जाए। पतित मनुष्य पवित्र निर्विकारी देवता मानंक आगरे जाई मंदिर रे तांकर महिमा गान करिथांती। बाबा बुझाउछंती, पिला माने तुमे ही पूज्य देवता थिलो, 84 जन्म नेई नेई तळकु निश्चित होल्लाइबाकु पड़िबो। एहा पतितरु पावन, पावनरु पतित हेबार खेल अटे। समस्त ज्ञान बाबा आसी खूब कम समय रे बुझाउछंती। वर्तमान समस्तंकर अंतिम जन्म, समस्तंकु हिसाब किताब चुक्त करी घरकु जीवाकु हेबो। बाबा साक्षात्कार कराउछंती पतित मानंकु निजर विकर्मर दंड निश्चित भोग करिबाकु हे पड़िथाय। अंतिम विनाश समय रे केउठी ना केउठी मनुष्य शरीर रे जन्म नै दंड भोग करिबाकु पड़िथाय। मनुष्य शरीर द्वारा ही दंड भोग करिबो, सेथि पई शरीर निश्चित धारण करिबाकु पड़िबो। आत्मा अनुभव करिथाय कि मु दंड भोग करूछि। जेपरी काशी कलबट काशी विश्वनाथंकर मंदिर निकटरे थिबा गोटिए कुओ, जेउठी शिवलिंग उपरे थिबा शाणित खड्ग उपरकु देई पाप चुक्त करिथांती, खाइबा समय रे दंड भोगिथांती। करिथिबा पापर साक्षात्कार हुए, सेथिपाई तो कहिथांती क्षमा कर भगवान, आमे आउ एभली करिबु नाहीं। साक्षात्कार रे ही क्षमा मागिथांती, अनुभव करिथांती ओ दुख भोग करिथांती। सबुठारु अधिक महत्व हेला आत्मा एवं परमात्मांकर। आत्मा ही 84 जन्मर अभिनय करुछि, तेणु आत्मा सबुठारु शक्तिशाली हेला ना। ସାରା ଡ୍ରାମାରେ ଆତ୍ମା ଏବଂ ପରମାତ୍ମାଙ୍କର ମହତ୍ଵ ରହିଛି, ଯାହାକୁ ଆଉ କେହି ମଧ୍ୟ ଜାଣିନାହାନ୍ତି। ମନୁଷ୍ୟ ଆତ୍ମା ଏବଂ ପରମାତ୍ମାଙ୍କ ସମ୍ବନ୍ଧରେ କେହି ଜଣେ ମଧ୍ୟ ଜାଣିନାହାନ୍ତି। ଏହା ମଧ୍ୟ ଡ୍ରାମାରେ ଅଛି। ତୁମେ ପିଲାମାନେ ମଧ୍ୟ ଜାଣିଛ ଯେ ଏହା କୌଣସି ନୂଆ କଥା ନୁହେଁ, କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲା। ଏକଥା ମଧ୍ୟ କହୁଛନ୍ତି ଜ୍ଞାନ ଭକ୍ତି ବୈରାଗ୍ୟ, କିନ୍ତୁ ଅର୍ଥ ବୁଝୁନାହାନ୍ତି। ବ୍ରହ୍ମା ବାବା ବହୁତ ସାଧୁମାନଙ୍କର ସଙ୍ଗ କରିଛନ୍ତି। ସାଧୁମାନେ କେବଳ ଈଶ୍ୱରଙ୍କର ନାମ ନେଇଥାନ୍ତି। ବର୍ତ୍ତମାନ ତୁମେମାନେ ଭଲ ଭାବରେ ଜାଣିଛ ଯେ ଆମେ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯାଉଛୁ, ତେଣୁ ପୁରୁଣା ଦୁନିଆରୁ ବୈରାଗ୍ୟ ନିଶ୍ଚିତ କରିବାକୁ ପଡ଼ିବ। ଏହି ପୁରୁଣା ଦୁନିଆ ସହିତ କାହିଁକି ମନ ଲଗାଇବା? ତୁମେ ପ୍ରତିଜ୍ଞା କରୁଛ କୌଣସି ଦେହଧାରୀ ସହ ମନ ଲଗାଇବୁ ନାହିଁ। ଆତ୍ମା କହୁଛି, ମୁଁ ଏକମାତ୍ର ବାବାଙ୍କୁ ହିଁ ୟାଦ କରିବି, ନିଜର ଦେହକୁ ମଧ୍ୟ ମନେ ପକାଇବି ନାହିଁ। ବାବା ଦେହ ସହିତ ସବୁ ଜିନିଷର ସନ୍ନ୍ୟାସ କରାଉଛନ୍ତି, ପୁଣି ଅନ୍ୟମାନଙ୍କ ଦେହ ସହିତ ମୁଁ କାହିଁକି ମୋହ ରଖିବି? କାହା ସହିତ ମୋହ ରଖିଲେ ତାଙ୍କ କଥା ମନେ ପଡ଼ିବ, ପୁଣି ଈଶ୍ୱରଙ୍କ କଥା ମନେ ପଡ଼ିବ ନାହିଁ। ପ୍ରତିଜ୍ଞା ଭାଙ୍ଗିଲେ ବହୁତ ଦଣ୍ଡ ଭୋଗିବାକୁ ପଡ଼ିବ, ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। ସେଥିପାଇଁ ଯେତେ ସମ୍ଭବ ବାବାଙ୍କୁ ହିଁ ୟାଦ କରିବାକୁ ହେବ। ମାୟା ବହୁତ ଧୋକାବାଜ ଅଟେ। ଯେକୌଣସି ପ୍ରକାରରେ ମାୟାଠାରୁ ନିଜର ରକ୍ଷା କରିବାକୁ ହେବ। ଦେହ ଅଭିମାନ ବହୁତ କଡ଼ା ବିମାରୀ ଅଟେ। ବାବା କହୁଛନ୍ତି, ଏବେ ଦେହି ଅଭିମାନୀ ହୁଅ। ବାବାଙ୍କୁ ମନେ ପକାଇଲେ ଦେହ ଅଭିମାନର ରୋଗରୁ ମୁକ୍ତ ହୋଇଯିବ। କେହି କେହି ସାରା ଦିନ ଦେହ ଅଭିମାନରେ ରହିଥାନ୍ତି, ବାବାଙ୍କୁ ବହୁତ ମୁସ୍କିଲରେ ମନେ ପକାଇଥାନ୍ତି। ବାବା ବୁଝାଉଛନ୍ତି, ହାତ କାର୍ଡେ ଦିଲ ୟାର୍ଡେ, ଅର୍ଥାତ୍ ହାତରେ କାମ କର, ମନ ସାଥୀ ସହିତ ଲାଗି ରହୁ। ଯେପରି ପ୍ରେମିକା ପ୍ରେମିକ କର୍ମଧନ୍ଦା ଆଦି କରି ମଧ୍ୟ ପରସ୍ପରକୁ ମନେ ପକାଇଥାନ୍ତି, ଏବେ ତୁମ ଆତ୍ମାମାନଙ୍କୁ ପରମାତ୍ମାଙ୍କ ସହିତ ପ୍ରୀତି ରଖିବାକୁ ହେବ, ତେଣୁ ତାଙ୍କୁ ହିଁ ମନେ ପକାଇବା ଆବଶ୍ୟକ। ତୁମର ଲକ୍ଷ୍ୟ ହିଁ ହେଉଛି ଆମକୁ ଦେବୀ ଦେବତା ହେବାକୁ ପଡ଼ିବ, ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ। ମାୟା ତ ନିଶ୍ଚିତ ଧୋକା ଦେବ, କିନ୍ତୁ ନିଜକୁ ତାଠାରୁ ମୁକ୍ତ କରିବାକୁ ହେବ, ନଚେତ ବନ୍ଧନରେ ଫସି ମରିବ, ପୁଣି ଗ୍ଲାନି ମଧ୍ୟ ହେବ ଓ କ୍ଷତି ମଧ୍ୟ ବହୁତ ହେବ। ତୁମେ ପିଲାମାନେ ଜାଣିଛ ଯେ ଆମେ ଆତ୍ମା ବିନ୍ଦୁ ସ୍ୱରୂପ ଅଟେ। ମୋର ପିତା ମଧ୍ୟ ବୀଜ ରୂପ ଜ୍ଞାନର ସାଗର ଅଟନ୍ତି। ଏହା ବହୁତ ଆଶ୍ଚର୍ଯ୍ୟଜନକ କଥା ଅଟେ। ଆତ୍ମା କ'ଣ, ସେଥିରେ କିପରି ଅବିନାଶୀ ପାଠ ଭରି ରହିଛି, ଏହି ଗୁହ୍ୟ କଥାକୁ ଭଲ ଭଲ ସନ୍ତାନମାନେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବୁଝିନାହାନ୍ତି। ନିଜକୁ ଯଥାର୍ଥ ଭାବରେ ଆତ୍ମା ଭାବିବା ଏବଂ ବାବାଙ୍କୁ ମଧ୍ୟ ବିନ୍ଦୁ ସଦୃଶ ଜ୍ଞାନର ସାଗର ବୀଜରୂପ ବୋଲି ଭାବିବା, ଏପରି ଚିନ୍ତନରେ ବହୁତ ମୁସ୍କିଲରେ ରହୁଛନ୍ତି। ଏଥିରେ ମୋଟା ବୁଦ୍ଧିରେ ନୁହେଁ, ବହୁତ ସୂକ୍ଷ୍ମ ବୁଦ୍ଧିରେ ବିଚାର କରିବାକୁ ପଡ଼ିବ। ମୁଁ ହେଉଛି ଆତ୍ମା, ମୋର ବାବା ଆସିଛନ୍ତି ଯେ ବୀଜରୂପ ଓ ଜ୍ଞାନର ସାଗର ଅଟନ୍ତି। ଆତ୍ମାମାନଙ୍କୁ ଜ୍ଞାନ ଶୁଣାଉଛନ୍ତି, ଧାରଣା ମଧ୍ୟ ମୋର ଏହି ଛୋଟ ଆତ୍ମା ହିଁ କରୁଛି। ଏପରି ଅନେକ ଅଛନ୍ତି ଯେ କେବଳ ମୋଟା ବୁଦ୍ଧିରେ କହିଦେଉଛନ୍ତି ଆତ୍ମା ଓ ପରମାତ୍ମା, କିନ୍ତୁ ଯଥାର୍ଥ ରୀତିରେ ବୁଦ୍ଧିରେ ଆସୁନାହିଁ। ବିଲକୁଲ ନ କରିବା ଅପେକ୍ଷା ମୋଟା ରୂପରେ ମନେ ପକାଇବା ମଧ୍ୟ ଠିକ୍, କିନ୍ତୁ ଯଥାର୍ଥ ଭାବରେ ମନେ ପକାଇବା ଅଧିକ ଫଳଦାୟକ ହୋଇଥାଏ। ମୋଟା ବୁଦ୍ଧିରେ ମନେ ପକାଇଲେ ଏତେ ଉଚ୍ଚ ପଦ ପାଇପାରିବ ନାହିଁ, ଏଥିରେ ବହୁତ ମେହନତ କରିବାକୁ ହେବ। ମୁଁ ଆତ୍ମା ଛୋଟ ବିନ୍ଦୁ ଅଟେ, ବାବା ମଧ୍ୟ ବହୁତ ସୂକ୍ଷ୍ମ ଛୋଟ ବିନ୍ଦୁ ହିଁ ଅଟନ୍ତି। ତାଙ୍କଠାରେ ସମସ୍ତ ଜ୍ଞାନ ରହିଛି। ଏଠାରେ ମଧ୍ୟ ତୁମେମାନେ ବସିଥିବା ସମୟରେ ବୁଦ୍ଧିରେ କିଛି ଜ୍ଞାନର ବିଚାର ଆସୁଛି, କିନ୍ତୁ ଚାଲିବା ବୁଲିବା ସମୟରେ ଏହି ଚିନ୍ତନ କାୟମ ରହୁ, ତାହା ହୋଇପାରୁନାହିଁ, ଭୁଲି ଯାଉଛନ୍ତି ସାରା ଦିନ ଏହି ଚିନ୍ତନ ରହିବା। ଏହା ହେଉଛି ପ୍ରକୃତ ଯୋଗ। ସତ କଥା କେହି କହୁନାହାନ୍ତି ଯେ ଆମେ କିପରି ମନେ ପକାଉଛୁ। ଯଦିଓ ଚାଟ୍ ପଠାଉଛନ୍ତି, କିନ୍ତୁ ସେଥିରେ ଏପରି ଲେଖୁନାହାନ୍ତି ଯେ ନିଜକୁ ବିନ୍ଦୁ ଭାବି ବାବାଙ୍କୁ ମଧ୍ୟ ବିନ୍ଦୁ ରୂପରେ ମନେ ପକାଉଛି। ସମ୍ପୂର୍ଣ୍ଣ ସତ୍ୟ ଲେଖୁନାହାନ୍ତି। ଯଦିଓ ବହୁତ ଭଲ ଭାବରେ ମୁରଲୀ ଶୁଣାଇ ପାରୁଛନ୍ତି, କିନ୍ତୁ ଯୋଗ ବହୁତ କମ୍ କରୁଛନ୍ତି। ଦେହ ଅଭିମାନ ବହୁତ ଅଛି, ଏହି ଗୁପ୍ତ କଥାକୁ ପୁରା ବୁଝିପାରୁନାହାନ୍ତି, ସ୍ମରଣ ମଧ୍ୟ କରୁନାହାନ୍ତି। ଯୋଗ ଦ୍ୱାରା ହିଁ ପବିତ୍ର ହେବାକୁ ପଡ଼ିବ। ପ୍ରଥମେ ତ କର୍ମାତୀତ ଅବସ୍ଥା ଦରକାର ନା, ସେହିମାନେ ହିଁ ଉଚ୍ଚ ପଦ ପାଇପାରିବେ। ବାକି ମୁରଲୀ ଶୁଣାଇବା ପାଇଁ ଢେର ଅଛନ୍ତି, କିନ୍ତୁ ବାବା ଜାଣିଛନ୍ତି ଯୋଗରେ ରହିପାରିବେ ନାହିଁ। ବିଶ୍ୱର ମାଲିକ ହେବା କୌଣସି ମାଉସୀ ଘର କଥା ନୁହେଁ। ଦୁନିଆର ଛାତ୍ରମାନେ ଅଳ୍ପ କାଳର ପଦ ପାଇବା ପାଇଁ ମଧ୍ୟ କେତେ ପଢ଼ୁଛନ୍ତି। ବର୍ତ୍ତମାନ ହିଁ ବାବାଙ୍କ ଦ୍ୱାରା ରୋଜଗାରର ରାସ୍ତା ମିଳିଛି। ଆଗରୁ ବାରିଷ୍ଟରମାନେ ଏତେ ରୋଜଗାର କରୁନଥିଲେ, ଏବେ କେତେ ଧନ ଉପାର୍ଜନ କରୁଛନ୍ତି। ପିଲାମାନଙ୍କୁ ନିଜର କଲ୍ୟାଣ ପାଇଁ ପ୍ରଥମତଃ ନିଜକୁ ଆତ୍ମା ଭାବି ଯଥାର୍ଥ ରୀତିରେ ବାବାଙ୍କୁ ସ୍ମରଣ କରିବାକୁ ହେବ, ଏବଂ ତ୍ରିମୂର୍ତ୍ତି ଶିବଙ୍କର ପରିଚୟ ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ପଡ଼ିବ। କେବଳ ଶିବ କହିବା ଦ୍ୱାରା କିଛି ବୁଝିପାରିବେ ନାହିଁ, ତ୍ରିମୂର୍ତ୍ତି ଶିବ ନିଶ୍ଚିତ ରୂପେ କହିବା ଦରକାର। ଦୁଇଟି ଚିତ୍ର ହିଁ ମୁଖ୍ୟ ଅଟେ, ତ୍ରିମୂର୍ତ୍ତି ଏବଂ କଳ୍ପବୃକ୍ଷ। ସିଡ଼ି ଚିତ୍ର ଠାରୁ ମଧ୍ୟ କଳ୍ପବୃକ୍ଷ ଚିତ୍ରରେ ଅଧିକ ଜ୍ଞାନ ରହିଛି। ଏହି ଚିତ୍ର ତ ସମସ୍ତଙ୍କ ପାଖରେ ରହିବା ଉଚିତ। ଗୋଟିଏ ପଟେ ତ୍ରିମୂର୍ତ୍ତି ଏବଂ ସୃଷ୍ଟିଚକ୍ର, ଅନ୍ୟପଟେ କଳ୍ପବୃକ୍ଷର ଚିତ୍ର। ପାଣ୍ଡବ ସେନାଙ୍କର ଝଣ୍ଡା ମଧ୍ୟ ହେବା ଉଚିତ। ଡ୍ରାମା ଏବଂ କଳ୍ପବୃକ୍ଷର ଜ୍ଞାନ ମଧ୍ୟ ବାବା ଦେଉଛନ୍ତି। ଲକ୍ଷ୍ମୀ ନାରାୟଣ ବିଷ୍ଣୁ ଆଦି କିଏ ଅଟନ୍ତି ଏକଥା କେହି ବୁଝି ନାହାନ୍ତି। ମହାଲକ୍ଷ୍ମୀଙ୍କର ପୂଜା କରୁଛନ୍ତି, ଭାବୁଛନ୍ତି ଲକ୍ଷ୍ମୀ ଆସିବେ। ତେବେ ଲକ୍ଷ୍ମୀଙ୍କ ପାଖରେ ଧନ କେଉଁଠାରୁ ଆସିବ? ଚାରି ଭୁଜାଧାରୀ ଆଠ ଭୁଜାଧାରୀ କେତେ ଚିତ୍ର ତିଆରି କରିଛନ୍ତି କିଛି ବି ବୁଝି ନାହାନ୍ତି। ଆଠ ଦଶ ଭୁଜାଧାରୀ କୌଣସି ମନୁଷ୍ୟ ତ ନାହାନ୍ତି, ଯାହାକୁ ଯେପରି ଆସିଲା ତିଆରି କରିଦେଉଛନ୍ତି, ବାସ୍ ତାହା ରହିଗଲା। କେହି ଜଣେ ମତ ଦେଲେ ମନୁଷ୍ୟମାନଙ୍କର ପୂଜା କର, ବାସ୍ ପୂଜା କରିବାକୁ ଲାଗିଗଲେ। ଦେଖାଇଛନ୍ତି ହନୁମାନ ସଞ୍ଜୀବନୀ ବୁଟି ନେଇ ଆସିଥିଲେ, ଏହାର ଅର୍ଥକୁ ମଧ୍ୟ ତୁମେମାନେ ହିଁ ଜାଣିଛ। ସଞ୍ଜୀବନୀ ବୁଟି ତ ହେଉଛି ମନ ମନାଭବ। ବିଚାର କରାଯାଉଛି, ଯେପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ, ବାବାଙ୍କର ପରିଚୟ ନ ମିଳିଛି, ସେ ପର୍ଯ୍ୟନ୍ତ ୱର୍ଥ ନଟ୍ ଏ ପେନି, ଅର୍ଥାତ୍ ପାଇ ପଇସାକର ମଧ୍ୟ ମୂଲ୍ୟ ନାହିଁ। ପଦ ପାଇଁ ମନୁଷ୍ୟମାନଙ୍କର କେତେ ଅଭିମାନ ରହିଛି, ସେମାନଙ୍କୁ ତ ବୁଝାଇବା ବହୁତ ମୁସ୍କିଲ। ରାଜତ୍ୱ ସ୍ଥାପନ କରିବା ପାଇଁ କେତେ ମେହନତ ଲାଗୁଛି, ତାହା ହେଲା ବାହୁବଳ, ଏହା ହେଉଛି ଯୋଗ ବଳ। ଏସବୁ କଥା ତ ଶାସ୍ତ୍ରରେ ନାହିଁ। ବାସ୍ତବରେ ତୁମେ କୌଣସି ଶାସ୍ତ୍ର ଆଦିର ଜ୍ଞାନକୁ ଉଲ୍ଲେଖ କରିପାରିବ ନାହିଁ। ଯଦି ତୁମକୁ ପଚାରନ୍ତି ତୁମେ ଶାସ୍ତ୍ରକୁ ମାନୁଛ, କୁହ ହଁ, ଏସବୁ ତ ଭକ୍ତି ମାର୍ଗର ଅଟେ। ଏବେ ଆମେ ଜ୍ଞାନ ମାର୍ଗକୁ ଅନୁସରଣ କରୁଛୁ। ଜ୍ଞାନଦାତା ସ୍ୱୟଂ ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି, ଏହାକୁ ହିଁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି। ଏଠାରେ ପରମାତ୍ମା ହିଁ ଆତ୍ମାଙ୍କୁ ଜ୍ଞାନ ଦେଉଛନ୍ତି, ସେଠାରେ ମନୁଷ୍ୟ ମନୁଷ୍ୟକୁ ଜ୍ଞାନ ଦେଉଛନ୍ତି। ମନୁଷ୍ୟମାନେ କେବେ ଆଧ୍ୟାତ୍ମିକ ଜ୍ଞାନ ଦେଇପାରିବେ ନାହିଁ। ଜ୍ଞାନର ସାଗର ପତିତ ପାବନ ମୁକ୍ତିଦାତା ସଦ୍ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି। ବାବା ବୁଝାଉଛନ୍ତି ଏହିଭଳି କର। ଏବେ ଦେଖିବା ଶିବ ଜୟନ୍ତୀରେ କେତେ ଜାକଜମକ କରୁଛନ୍ତି। ଟ୍ରାନ୍ସଲାଇଟର ଚିତ୍ର ଛୋଟ ବି ହେଉ, ଯାହାକି ସମସ୍ତଙ୍କୁ ସୁବିଧାରେ ମିଳିଯିବ। ତୁମ କଥା ତ ବିଲକୁଲ ନୂଆ ଅଟେ, କେହି ବୁଝିପାରିବେ ନାହିଁ। ଖବର କାଗଜରେ ବାହାର କରିବା ଦରକାର, ପ୍ରଚାର କରିବା ଦରକାର। ଯେଉଁମାନେ ସେବା କେନ୍ଦ୍ର ସ୍ଥାପନ କରୁଛନ୍ତି ସେମାନେ ମଧ୍ୟ ଏହିପରି ହେବା ଆବଶ୍ୟକ। ଏବେ ତୁମର ମଧ୍ୟ ଏତେ ନିଶା ଚଢ଼ି ନାହିଁ, ପୁରୁଷାର୍ଥର କ୍ରମାନୁସାରେ ବୁଝାଉଛନ୍ତି। କେତେ ଢେର ବ୍ରହ୍ମା କୁମାର କୁମାରୀ ଅଛନ୍ତି। ଆଚ୍ଛା, ବ୍ରହ୍ମାଙ୍କ ନାମ ବଦଳରେ ଆଉ କାହାର ନାମ ଲେଖିଦିଅ, ରାଧାକୃଷ୍ଣଙ୍କ ନାମ ଲେଖିଦିଅ, ତେବେ ପୁଣି ବ୍ରହ୍ମା କୁମାର କୁମାରୀ କେଉଁଠାରୁ ଆସିବେ? କେହି ତ ବ୍ରହ୍ମା ରହିବେ ନା, ଯାହାଙ୍କ ଦ୍ୱାରା ମୁଖ ବଂଶାବଳୀ ବ୍ରହ୍ମା କୁମାର କୁମାରୀ ଜନ୍ମ ହେବେ। ପିଲାମାନେ ଭବିଷ୍ୟତରେ ଏସବୁ କଥାକୁ ବହୁତ ବୁଝିବେ। ଖର୍ଚ୍ଚ ତ କରିବାକୁ ହିଁ ପଡ଼ିବ, ଚିତ୍ର ତ ବହୁତ ସ୍ପଷ୍ଟ ରହିଛି। ଲକ୍ଷ୍ମୀନାରାୟଣଙ୍କର ଚିତ୍ର ବହୁତ ଭଲ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମର ଆତ୍ମିକ ସନ୍ତାନମାନଙ୍କ ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, କର୍ମାତୀତ ହେବା ପାଇଁ ବାବାଙ୍କୁ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ଚିହ୍ନି ଯଥାର୍ଥ ଭାବରେ ମନେ ପକାଇବାକୁ ହେବ। ପାଠପଢ଼ା ସହିତ ଯୋଗ ଉପରେ ମଧ୍ୟ ପୁରା ପୁରା ଧ୍ୟାନ ଦେବାକୁ ହେବ। ଦ୍ୱିତୀୟ ନମ୍ବର, ନିଜକୁ ମାୟାର ଧୋକାରୁ ରକ୍ଷା କରିବାକୁ ହେବ। କାହାର ଦେହ ସହିତ ମୋହ ରଖିବାର ନାହିଁ, ଏକମାତ୍ର ବାବାଙ୍କ ସହିତ ହିଁ ସଚ୍ଚା ସ୍ନେହ ରଖିବାର ଅଛି। ଦେହ ଅଭିମାନରେ ଆସିବାର ନାହିଁ। ବରଦାନ, ବ୍ରହ୍ମ ମୁହୂର୍ତ୍ତ ସମୟରେ ବରଦାନ ନେଉଥିବା ଏବଂ ଦାନ ଦେଉଥିବା ବାବାଙ୍କ ସମାନ ବରଦାନୀ ମହାଦାନୀ ଭବ। ବ୍ରହ୍ମ ମୁହୂର୍ତ୍ତ ସମୟରେ ବ୍ରହ୍ମ ଲୋକ ନିବାସୀ ବାବା ଜ୍ଞାନ ସୂର୍ଯ୍ୟ ସ୍ୱରୂପରେ ଆଲୋକ ଏବଂ ଶକ୍ତିର କିରଣ ପିଲାମାନଙ୍କୁ ବିଶେଷ ବରଦାନ ରୂପରେ ଦେଇଥାନ୍ତି। ଏହା ସହିତ ବ୍ରହ୍ମା ବାବା ଭାଗ୍ୟ ବିଧାତା ରୂପରେ ଭାଗ୍ୟ ରୂପୀ ଅମୃତ ବାଣ୍ଟିଥାନ୍ତି। କେବଳ ତୁମମାନଙ୍କର ବୁଦ୍ଧି ରୂପୀ କଳସ ଅମୃତ ଧାରଣ କରିବା ଯୋଗ୍ୟ ହେବା ଦରକାର। ଯଦି କୌଣସି ପ୍ରକାରର ବିଘ୍ନ ବା ବାଧା ନଥିବ, ତେବେ ସାରା ଦିନ ପାଇଁ ଶ୍ରେଷ୍ଠ ସ୍ଥିତିର ବା ଶ୍ରେଷ୍ଠ କର୍ମର ମୁହୂର୍ତ୍ତ ବାହାର କରିପାରିବ। କାହିଁକି ନା ଅମୃତ ବେଳାର ବାତାବରଣ ହିଁ ମନୋବୃତ୍ତିକୁ ବଦଳେଇ ଦେଇପାରିବ। ସେଥିପାଇଁ ସେହି ସମୟରେ ବରଦାନ ନେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଦାନ ଦିଅ, ବରଦାନୀ ଏବଂ ମହାଦାନୀ ହୁଅ। ସ୍ଲୋଗାନ ହେଉଛି, କ୍ରୋଧୀ ଆତ୍ମାର କାମ ହେଲା କ୍ରୋଧ କରିବା ଏବଂ ତୁମର କାମ ହେଲା ସ୍ନେହ ଦେବା। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଏବେ ସ୍ୱକଲ୍ୟାଣର ଏଭଳି ଶ୍ରେଷ୍ଠ ଯୋଜନା ପ୍ରସ୍ତୁତ କର ଯାହାକି ବିଶ୍ୱ ସେବାରେ ଆପେ ଆପେ ସକାଶ ମିଳିବାକୁ ଲାଗିବ। ଏବେ ଉମଙ୍ଗ ଉତ୍ସାହର ସହିତ ମନ ଭିତରେ ଏହି ଦୃଢ଼ ପ୍ରତିଜ୍ଞା କର ଯେ ଆମେ ବାବାଙ୍କ ସମାନ ହୋଇ ଦେଖାଇବୁ। ବ୍ରହ୍ମା ବାବାଙ୍କର ମଧ୍ୟ ପିଲାମାନଙ୍କ ପ୍ରତି ଅତି ସ୍ନେହ ରହିଛି, ସେଥିପାଇଁ ପ୍ରତ୍ୟେକ ସନ୍ତାନମାନଙ୍କୁ ସୂକ୍ଷ୍ମ ବତନରେ ପ୍ରକଟ କରାଇ ନିଜ ସମ୍ମାନ କରିବା ପାଇଁ ବିଶେଷ ସକାଶ ଦେଇ ଚାଲିଛନ୍ତି। ଆଚ୍ଛା, ଓମ୍ ଶାନ୍ତି।